ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଚନ୍ ସଙ୍ଗୀତା ପଣ୍ଡା। ଜୁହାର। ପହିଲା ମୁଖିଆ ଖବର। ରାଜ୍ୟର ପୁରପଲ୍ଲୀନ ପାରମ୍ପରିକ ରୀତିନୀତି ପାଲିତ ହେଉଛି ରାକ୍ଷୀ ପୁନି। ପୁରୀ ଶ୍ରୀମନ୍ଦିର ଗମହାପୁନି ଆଉ ପ୍ରଭୁ ବଳଭଦ୍ରଙ୍କ ଜନ୍ମୋତ୍ସବ ହେଲା ପାଲିତ। ରାଜ୍ୟର ଭିନ୍ ଭିନ୍ ଜାଗାନ ପାଲିତ ହେଉଛି ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ଜୟନ୍ତୀ। ବାଂଲାଦେଶ ଅଟକି କରି ରହିଥିବାର ଓଡ଼ିଶାର ଶ୍ରମିକମାନଙ୍କୁ ଆଇବା ତିନି ହପ୍ତାହ ଭିତରେ ରାଜ୍ୟକେ ଫେରାଇ ଆଣବାର ଲାଗି ସରକାର ନେଉଛନ୍ ପଦକ୍ଷେପ। ଆର୍ ଶ୍ରାବଣ ମାସର ଶେଷ ସୋମବାର ଅବସରରେ ରାଜ୍ୟର ଶିବ ମନ୍ଦିରମାନଙ୍କେ ଭକ୍ତମାନଙ୍କର ଜବର ଭିଡ଼। ଖୁବ୍ ଉଷ୍ଣାକିଥି ଆଜ୍ ରାକ୍ଷୀ ପୁନି ପାରମ୍ପରିକ ରୀତିନୀତି ପାଲିଥି ଯାଇଛେ। ବହେନମାନେ ଭାଇମାନଙ୍କର ମଙ୍ଗଲ ମନାସିକରି ସେମାନଙ୍କର ହାତେ ରାକ୍ଷୀ ବାନ୍ଧିଛନ୍। ଇ ଅବସରରେ ଗାଁ ଗହଲି ନଭିଲ ଭିନ୍ ଭିନ୍ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛେ। ଗମହାପୁନି ଅବସରରେ ଗାଈଗୋରୁଙ୍କର ପୂଜା ଅର୍ଚ୍ଚନା କରାଯାଉଛେ। ପୁରୀ ଶ୍ରୀମନ୍ଦିର ପରମ୍ପରା ଅନୁସାରେ ଆଜ୍ ଗମହାପୁନି ଅବସରରେ ପ୍ରଭୁ ଶ୍ରୀବଳଭଦ୍ରଙ୍କ ଜନ୍ମୋତ୍ସବ ନୀତି ପାଳିତ ହେଉଛି। ମଧ୍ୟାହ୍ନ ଧୂପ ଉତ୍ରୁ ଭଉଣୀ ସୁଭଦ୍ରା ଶ୍ରୀଜଗନ୍ନାଥ ଆଉ ଶ୍ରୀବଳଭଦ୍ରଙ୍କ ଦୁଇ ହାତେ ରାକ୍ଷୀ ପିନ୍ଧିଛନ୍। ଇତାର ସହିତ ଶ୍ରୀଜଗନ୍ନାଥ ଆଉ ଶ୍ରୀବଳଭଦ୍ରଙ୍କୁ ଦୁଇଟା ଲେଖା ଗୁଆମାଳ ଲାଗିଛି। ସେନ୍ତା ଶ୍ରୀମନ୍ଦିର ଦ୍ୱିପହର ଧୂପ ଉତ୍ରୁ ମଙ୍ଗଳାର୍ପଣ କରାଯାଇକରି ଶ୍ରୀବଳଭଦ୍ରଙ୍କ ଜନ୍ମନୀତି ହୋଇଛି। ରାଜ୍ୟପାଳ ରଘୁବର ଦାସ ରାକ୍ଷୀ ପୁନି ଉଦ୍ୟ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍। ସାମାଜିକ ଗଣମାଧ୍ୟମଟି ରାଜ୍ୟପାଳ କହିଛନ୍ତି ଯେ ଭାଇ ବହିନଙ୍କର ସ୍ନେହ ଆଉ ପ୍ରେମର ପ୍ରତୀକର ଏହି ପର୍ବ ସମସ୍ତଙ୍କର ଜୀବନଟି ଖୁସି ଆଣିଦେଉ। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସାମାଜିକ ଗଣମାଧ୍ୟମ ଏକ୍ସଟି ପବିତ୍ର ରାକ୍ଷୀ ପୁନିର ଶୁଭେଚ୍ଛା ଜଣାଇଛନ୍। ଭୁବନେଶ୍ୱରଠାରେ ରାଜ୍ୟସ୍ତରୀୟ ରକ୍ଷାବନ୍ଧନ ଉତ୍ସବ ହୋଇଯାଇଛି। ଏହି ଅବସରରେ ହୋଇଥିବାର ଗୋଟିଏ କାର୍ଯ୍ୟକ୍ରମଟି ସ୍କୁଲ କଲେଜ ଆର୍ ଭିନ୍ ଭିନ୍ ଅନୁଷ୍ଠାନର ଝିଅମାନେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ହାତେ ରାକ୍ଷୀ ବାନ୍ଧିଥିଲେ। ମୁଖ୍ୟମନ୍ତ୍ରୀ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ କହିଛନ୍ତି ଯେ ଭଉଣୀମାନଙ୍କ ଲାଗି ରାଜ୍ୟ ସରକାର ସୁଭଦ୍ରା ଯୋଜନା କାର୍ଯ୍ୟକାରୀ କରିବାରକେ ଯାଉଛନ୍। ଏତାଛଡ଼ା ରାଜ୍ୟର ସବୁ ବହିନମାନଙ୍କର ସୁଖ ଶାନ୍ତି ଆଉ ସମୃଦ୍ଧି କାମନା କରିବାର ସହିତ ସଭେ ଯେନ୍ତା ସୁରକ୍ଷିତ ରହିବେ ସେଥିଲାଗି ସେ ପ୍ରତିଶ୍ରତି ଦେଇଥିଲେ। ସୁବର୍ଣ୍ଣପୁର ଜିଲ୍ଲାର ଗାଁ ନୁ ସହର ତକ ପାରମ୍ପରିକ ରୀତିନୀତି ଗମହାପୂର୍ଣ୍ଣିମା ଆର୍ ରାକ୍ଷୀ ପୁନି ପାଲିଥିଛି। ଗାଁମାନଙ୍କେ ଲୁକେ ଗୋବନ୍ଦନ ଆର୍ ଗାଈଗୋରୁଙ୍କୁ ପୂଜା କରିକି କପାଲେ ହଲ୍ଦି ଆର୍ ସିଂଥି ପାରମ୍ପରିକ ରାକ୍ଷୀ ପିନ୍ଧିଛନ୍। ଏହି ଅବସରରେ ବହେନମାନେ ଭାଇମାନଙ୍କର ହାତେ ରାକ୍ଷୀ ବାନ୍ଧିକରି ରାକ୍ଷୀ ପୁନି ମନେଇଛନ୍। ସେନ୍ତା ଭଜବଲପୁର ଗାଁ ମହାପ୍ରଭୁ ବଳଦେବଙ୍କର ଜନ୍ମୋତ୍ସବ ମହାସମାରୋହଟି ପାଳିତ ହୋଇଥିବାର ବେଲ୍କେ ଜିଲ୍ଲାର ଅଲଗା ଶିବ ମନ୍ଦିରମାନଙ୍କେ ମହା ଜଳସାୟୀ କରାଯାଇଛି। ବରଗଡ଼ ଜିଲ୍ଲା ପଦମପୁର ରେଞ୍ଜର ଦହିତା ପଞ୍ଚାୟତର ଲେଦ୍ରାପାଲି ଗାଁ ଆଜି ରାକ୍ଷୀ ପୁନି ଭିନେ ହିସାବରେ ପାଳନ କରାଯାଇଛି। ଗାଁ ପାଶେ ଥିବାର ବୁଢ଼ାଡଙ୍ଗର ଗଛମାନଙ୍କୁ ଆଜି ରାକ୍ଷୀ ବନ୍ଧାଯାଇଛି। ବୁଢ଼ାଡଙ୍ଗର ନଥିବାର ଗଛମାନଙ୍କୁ ସୁରକ୍ଷା ଦେବାର ଲାଗି ଏହି ଅବସରଟି ଶପଥ ନିଆଯାଇଛି। ଦହିତାର ସରପଞ୍ଚ ଦମୟନ୍ତୀ ପାଣ୍ଡେ ଆର୍ ବନରକ୍ଷୀ ଲିଜି ମହାପାତ୍ରଙ୍କ ସହିତ ଲେଦ୍ରାପାଲି ଆର୍ ଆମଦହନର ବନସୁରକ୍ଷା ସମିତିର ସଭ୍ୟ ସଭ୍ୟମାନେ ଏହି କାର୍ଯ୍ୟକ୍ରମଟି ସାମିଲ ହୋଇଥିଲେ। ସେନ୍ତା ଗାଇସ୍ଲେଟ୍ ବ୍ଲକ କଣ୍ଟାବାହାଲ ପଞ୍ଚାୟତ ଯୁବାଖୋଲ ଗାଁର ସାମାଜିକ କର୍ମୀ ଆଶିଷ ଜ୍ୟୋତିଷ ନିଜର ଗାଁ ନଥିବାର ଗଛମାନଙ୍କୁ ରାକ୍ଷୀ ବାନ୍ଧିକରି ଏହି ପରବର ପାଳନ କରିଥିଲେ। ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ଜନ୍ମଦିନ ଆଜ୍ କବିଙ୍କର ଜନ୍ମପୀଠ ବରଗଡ଼ ଜିଲ୍ଲାର ବରପାଲି ସହିତ ଭିନ୍ ଭିନ୍ ଜାଗାନ ପାଳିତ ହେଉଛି। ଆଜି ସକାଳେ ଗଙ୍ଗାଧର ମେହେର ପ୍ରତିଷ୍ଠାନ ଗଙ୍ଗାଧର ସାହିତ୍ୟ ପରିଷଦ ଭୁଲିଆ ସମାଜ ଆର୍ ଭିନ୍ ଭିନ୍ ଅନୁଷ୍ଠାନ ତରଫ କବିଙ୍କର ଜନ୍ମସ୍ଥାନ କବିଭବନ ଆର୍ କବିଙ୍କର ପ୍ରତିମୂର୍ତ୍ତି ନ ଫୁଲମାଲା ଚଢ଼େଇକରି ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି। ବରଗଡ଼ ଜିଲ୍ଲା ମୁଖ୍ୟାଳୟ ନଥିବାର କବିଙ୍କର ପ୍ରତିମୂର୍ତ୍ତି ନ ଜିଲ୍ଲାପାଳ ଆଦିତ୍ୟ ଗୋଏଲଙ୍କ ସହିତ ବିଶିଷ୍ଟ ବ୍ୟକ୍ତିମାନେ ମାଲ୍ୟାର୍ପଣ କରିଥିଲେ। ସେନ୍ତା ବରପାଲି କବିଭବନରୁ ଗଙ୍ଗାଧର ଜ୍ୟୋତିଯାତ୍ରା କମଗାଁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟକୁ ବାହାରିଥିଲା। ବରଗଡ଼ଠାରେ ସାଂସଦ ପ୍ରଦୀପ ପୁରୋହିତ ଗଙ୍ଗାଧର ଜ୍ୟୋତିକେ ସ୍ୱାଗତ କରିବାର ସହିତ କବିଙ୍କର ଫଟୋଚିତ୍ରଟି ମାଲ୍ୟାର୍ପଣ କରିଥିଲେ। ଆଜି ବେଲବୁଡ଼େ ବରପାଲିର ଗଙ୍ଗାଧର ମଣ୍ଡପଠାରେ ଓଡ଼ିଶା ସାହିତ୍ୟ ଏକାଡେମୀ ଆର୍ ଗଙ୍ଗାଧର କ୍ଲବ ତରଫ ହେବାରକେ ଥିବାର ଜୟନ୍ତୀ ସମାରୋହଟି ବହୁତ ବିଶିଷ୍ଟ ବ୍ୟକ୍ତି ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ପଦମପୁରର ରାଜବୁଡ଼ା ସମର ହାଇସ୍କୁଲର ଆଜି ମେହେର କବି ସ୍କୃତି ପରିଷଦନ କବିଙ୍କର ଜୟନ୍ତୀ ସମାରୋହ ପାଳନ ଉଦ୍ଦେ ସାରସ୍ୱତ ସଭାର ଆୟୋଜନ ହୋଇଛି। ସମ୍ଭଲପୁର ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ ତରଫ ସଭାକବି ଗଙ୍ଗାଧର ମେହେରଙ୍କର 162 ନମ୍ଘର ଜୟନ୍ତୀ ପାଳିତ ହୋଇଛି। ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଏନ୍ ନାଗାରାଜୁଙ୍କର ସଭାପତିତ୍ୱରେ ହୋଇଥିବାର କାର୍ଯ୍ୟକ୍ରମଟି ବହୁ ବିଶିଷ୍ଟ ବ୍ୟକ୍ତି ଯୋଗ ଦେଇକରି ଓଡ଼ିଆ ସାହିତ୍ୟକେ ସଭାବ କବିଙ୍କର ଅବଦାନ ସବୁଦିନ ମନେ ରହିବା ବୋଲି ମତ ଦେଇଥିଲେ। ଆଜି ସକାଳୁ ବିଶ୍ୱବିଦ୍ୟାଳୟ ନଥିବାର ଗଙ୍ଗାଧରଙ୍କର ପ୍ରତିମୂର୍ତ୍ତି ବିଶ୍ୱବିଦ୍ୟାଳୟର କର୍ମଚାରୀ ଛାତ୍ରଛାତ୍ରୀ ଆର୍ ସହରର ଭିନ୍ ଭିନ୍ ଅନୁଷ୍ଠାନର ପ୍ରତିନିଧିମାନେ ମାଲ୍ୟାର୍ପଣ କରିକରି କବିଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ସୁବର୍ଣ୍ଣପୁର ଅଗ୍ରଣୀ ସାହିତ୍ୟ ସଂସ୍କୃତି ଅନୁଷ୍ଠାନ ମହାନଦୀ ସାହିତ୍ୟ ସଂସଦ ଆର୍ ଜିଲ୍ଲା ସଂସ୍କୃତି ପରିଷଦ ତରଫ ଆଜି ସ୍ୱଭାବକବି ଗଙ୍ଗାଧର ମିହିରଙ୍କର ଜୟନ୍ତୀ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ସମ୍ମିଳନୀ ଗୃହଣ ହୋଇଯାଇଛି। ମହାନଦୀ ସାହିତ୍ୟ ସଂସଦର ସଭାପତି ଶ୍ୟାମ ଓମ୍ ପ୍ରସାଦ ମିଶ୍ରଙ୍କ ସଂଯୋଜନାରେ ହୋଇଥିବାର ସାରସ୍ୱତ ସମାରୋହଟି ବିଶିଷ୍ଟ ଗବେଷକ ପ୍ରଫେସର ଉମାକାନ୍ତ ମଙ୍ଗରାଜ ଆଲୋଚକ ଭାବେ ଯୋଗ ଦେଇକରି ଗଙ୍ଗାଧର ମିହିରଙ୍କର ସାରସ୍ୱତ କୃତି ଉପରେ ଆଲୋଚନା କରିଥିଲେ। ବୌଦ୍ଧ ଜିଲ୍ଲା ବୁଟୁପାଲି ସହିତ ଭିନ୍ ଭିନ୍ ଗାଁର ଗଙ୍ଗାଧର ମିହିରଙ୍କର ଜୟନ୍ତୀ ପାଳିତ ହୋଇଛି। ଏହି ଅବସରରେ ଆଲୋଚନାଚକ୍ର କବିତା ପାଠ ସବୁମାନେ ଆୟୋଜନ କରାଯାଇଛି। ବାଂଲାଦେଶରେ ଅଟକି ରହିଥିବାର ଓଡ଼ିଆ ଶ୍ରମିକମାନଙ୍କୁ ଆଇବା 15-20 ଦିନ ଭିତରେ ରାଜ୍ୟକୁ ଫେରାଇ ଅଣାଯିବା ବୋଲି ଶ୍ରମମନ୍ତ୍ରୀ ଗଣେଶରାମ ଖୁଣ୍ଟିଆ କହିଛନ୍ତି। ସାମ୍ବାଦିକମାନଙ୍କ ସାଙ୍ଗେ ଆଲୋଚନା ବେଳେ ଶ୍ରୀ ଖୁଣ୍ଟିଆ କହିଛନ୍ତି ଯେ କେତେ ଶ୍ରମିକ ବାଂଲାଦେଶ ଯାଇଛନ୍ ତାର ତାଲିକା ତିଆରି କରାଯାଇଛି। ଶ୍ରମ ଅଧିକାରୀମାନେ ନିଜର ନିଜର ଜିଲ୍ଲାର ତାଲିକା ପଠାଇବା ଉତ୍ତରୁ ଆକେଇ ପଦକ୍ଷେପଟା ନିଆଯିବା। ପହିଲା ସରକାରୀ ନୀତି ନିୟମ ଅନୁସାରେ ବାଂଲାଦେଶ ଯାଇଥିବା ଶ୍ରମିକମାନଙ୍କୁ ଫେରାଇ ଆଣବାର ଆର୍ ପଛେ ବେସରକାରୀ ଭାବେ ଯାଇଥିବା ଶ୍ରମିକମାନଙ୍କୁ ଫେରାଇ ଆଣବା ଲାଗି ବ୍ୟବସ୍ଥା କରାଯିବା ମନ୍ତ୍ରୀ ଶ୍ରୀ ଖୁଣ୍ଟିଆ କହିଛନ୍ତି। ଏହି ଅବସରରେ ପଶ୍ଚିମ ଓଡ଼ିଶାର ଶିବମନ୍ଦିରମାନଙ୍କ ଶ୍ରଦ୍ଧାଳୁମାନଙ୍କର ଜବର ଭିଡ଼ ହୋଇଛି। ନୂଆପଡ଼ା ଜିଲ୍ଲା ବୋଡେନ୍ ବ୍ଲକ ପାତାଲ ଗଙ୍ଗା ପବିତ୍ର ପୀଠନ ଶ୍ରାବଣ ମାସର ଶେଷ ସୋମବାର ପାଳିତ ହୋଇଛି। ଏଥି ଜିଲ୍ଲା ଆଉ ଜିଲ୍ଲା ବାହାରର ଆର୍ ପଡ଼ୋଶୀ ରାଜ୍ୟ ଛତିଶଗଡ଼ର ବହୁତ ଶ୍ରଦ୍ଧାଳୁ ଭକ୍ତମାନେ ପ୍ୟାନ୍ ନେଇକରି ଶିବଙ୍କର ଜଳାଭିଷେକ କରିଛନ୍। ଶିବମନ୍ଦିରନ ରୁଦ୍ରାଭିଷେକ ଜଳାଭିଷେକ ମହାମୃତ୍ୟୁଞ୍ଜୟ ପାଠ ସହିତ ପୂଜାର୍ଚ୍ଚନା କରାଯାଇଛି। ଏଥିଲାଗି ମନ୍ଦିର ଟ୍ରଷ୍ଟ ତରଫ ବ୍ୟାପକ ବ୍ୟବସ୍ଥା କରାଯାଇଥିବାର ବେଳେ ଭକ୍ତଙ୍କର ଭିଡ଼କେ ଦେଖିକରି ସୁରକ୍ଷା ବ୍ୟବସ୍ଥାକେ କଡ଼ାକଡ଼ି କରାଯାଇଥିଲା। ବରଗଡ଼ ଜିଲ୍ଲାର ଅଷ୍ଟଶମ୍ଭୁ ପୀଠର ଅତାବିରାର ସରଣ୍ଡା ଆର୍ ସନ୍ନା ବରଗଡ଼ର ଗାଏସମା ଆର୍ ଦେଗାଁ ଭଟଲିର ନୀଲ୍ଜୀ ଆର୍ ଅମାଭନାର କେଦାରନାଥଠାରେ ଶ୍ରାବଣ ମାସର ଶେଷ ସୋମବାର ଦିନ ଆଜି ଶ୍ରଦ୍ଧାଳୁମାନଙ୍କର ବହୁତଟି ଭିଡ଼ ହୋଇଥିଲା। ସେନ୍ତା ପାଇକମାଲର ନରସିଂହନାଥ ଜଳ ମହାଦେବ ବରଗଡ଼ର ଝାଡ଼େଶ୍ୱର ମନ୍ଦିରନ ଭକ୍ତମାନଙ୍କ ଲମ୍ବା ଧାଡ଼ି ଦେଖବାରକେ ମିଳିଥିଲା। ସେନ୍ତା ବୌଦ୍ଧ ଜିଲ୍ଲାର ଐତିହାସିକ ଗନ୍ଧରାତି ପୀଠ ସହିତ ଭିନ୍ ଭିନ୍ ଶିବମନ୍ଦିରମାନଙ୍କେ କାଉଡ଼ିଆମାନଙ୍କର ବହୁତ ଭିଡ଼ ହୋଇଥିଲା। ବୌଦ୍ଧ ସହରର ଐତିହାସିକ ରାମନାଥ ବାବା ଚନ୍ଦ୍ରଚୂଡ଼ ବାବା ମାତଙ୍ଗେଶ୍ୱର ବାବା ରାମଗଡ଼ ହରଭଙ୍ଗା ଆର୍ ହରେକୃଷ୍ଣ ପୂର୍ଣ୍ଣ ଥିବାର ଶିବମନ୍ଦିରମାନଙ୍କେ କାଉଡ଼ିଆମାନେ ଜଳାଭିଷେକ କରିଛନ୍ତି। ରାଜ୍ୟର 500 ଆଦିବାସୀ ଗାଁକେ ବିକଶିତ କରିବାର ଲାଗି ପଞ୍ଚାୟତିରାଜ ଆର୍ ଗ୍ରାମ୍ୟ ଉନ୍ନୟନ ବିଭାଗ ତରଫ ଯୋଜନା ତିଆରି କରାଯାଇଛି ବୋଲି ବିଭାଗୀୟ ମନ୍ତ୍ରୀ ରବି ନାୟକ କହିଛନ୍। ସେ କହିଛନ୍ ଯେ ଯେନ୍ ଗାଁମାନଙ୍କେ 80-90% ଆଦିବାସୀ ଲୋକ ରହୁଛନ୍ ସେ ଗାଁମାନଙ୍କୁ ଚିହ୍ନଟ କରାଯାଇକରି ଖୁବ୍ ଜଲ୍ଦି ବିକାଶ କାମ କରାଯିବା। ଆଦିବାସୀ ଗାଁମାନଙ୍କର ବିକାଶ କାମ ଲାଗି ତିଆରି ହେଉଥିବାର ଯୋଜନାଟି ସେମାନଙ୍କର ପରମ୍ପରା ଆର୍ ସଂସ୍କୃତିକେ ପ୍ରାଥମିକତା ଦିଆଯିବା। ସେ କହିଛନ୍ ଯେ ଏହି ଯୋଜନାଟି ରାସ୍ତା ପିଇବାର ପାନ୍ କୃଷି ପଶୁପାଳନ ଜଳସେଚନ ଜଙ୍ଗଲଜାତ ଦ୍ରବ୍ୟର ବିକ୍ରି ମାତୃଶକ୍ତି ଆଉ ଯୁଆନ ପିଲାମାନଙ୍କର ରୋଜଗାର ଲାଗି ବ୍ୟବସ୍ଥା କରାଯିବ ବୋଲି ମନ୍ତ୍ରୀ ଶ୍ରୀ ନାୟକ କହିଛନ୍। କେନ୍ଦ୍ର ଆଉ ରାଜ୍ୟ ସରକାରଙ୍କର ଭିନ୍ ଭିନ୍ ଯୋଜନାଟି ପହିଲା କ୍ଷେପେ 500 ଆଦିବାସୀ ବହୁଳ ଗାଁର ବିକାଶ କାମ କରାଯିବାର ଉତ୍ତରୁ ପଛେ ଏକା ଗାଁକେ ଏହି ଯୋଜନାଟି ସାମିଲ କରାଯିବା ବୋଲି ମନ୍ତ୍ରୀ ଶ୍ରୀ ନାୟକ କହିଛନ୍ତି। ମହିମା ଧର୍ମାବଲମ୍ୟୀମାନେ ଶ୍ରାବଣ ମାସର ପୁନି ଦିନ ନୂଆ ଖାଇବାର ପରମ୍ପରା ରହିଛି। ଏ ଅବସରରେ ବରଗଡ଼ ଜିଲ୍ଲାର ଅମାଭନା ବ୍ଲକ ଭୁକ୍ତାଠାରେ ଚିଚୋଲି ମହିମା ଆଶ୍ରମର ଆଜି ନୂଆଖାଇ ଉତ୍ସବ ପାଳନ କରାଯାଇଛି। ଚତୁର୍ଦ୍ଦଶୀ ତିଥିଥି ଗଲାକାଲି ମହିମା ଧର୍ମାବଲମ୍ୟୀମାନେ ଠୋଲ ହୋଇକରି ବ୍ରହ୍ମଧ୍ୱନି ଥାପନା ସାଙ୍ଗେ ଆହୁତି ଦେଇଥିଲେ। ଓଡ଼ିଶାର ଛତିଶଗଡ଼ ଅଞ୍ଚଳର ସାଧୁସନ୍ଥ ବକଳଧାରୀ ବାବା ଆର୍ ଭକତମାନଙ୍କର ଚିଚୋଲି ମହିମା ଆଶ୍ରମର ସମାଗମ ହୋଇଥିଲା। ବ୍ରହ୍ମ ଅବଧୂତ ବୀରେନ୍ଦ୍ର କୁମାର ବାବା ମହିମା ଗୋସାଇଙ୍କରଠାରେ ନବାନ୍ନ ଅର୍ପଣ କଲା ଉତ୍ତରୁ ଭକତମାନେ ସଭି ମିଶିକରି ନୂଆ ଖାଇଥିଲେ। ଆଘର ଦିନ ବେଲବୁଡ଼େ ହୋମ ଯଜ୍ଞ ଖଞ୍ଜଣୀ ଆଠଭଜନ ପରିବେଷଣ କରାଯାଇଥିଲା। ସେନ୍ତା ବରଗଡ଼ ଜିଲ୍ଲା ଘେସ୍ ପାସର ତିଲେଇମାଲ ଆର୍ ପାଇକମାଲ ବ୍ଲକର ଗୋପପୁର ମହିମା ଆଶ୍ରମର ନୂଆଖାଇ ପାଳନ ହୋଇଛି। ରାଜ୍ୟର ପୁରପଲ୍ଲୀନ ପାରମ୍ପରିକ ରୀତିନୀତି ପାଳିତ ହେଉଛି ରାକ୍ଷୀ ପୁନି। ପୁରୀ ଶ୍ରୀମନ୍ଦିର ଗହ୍ମାପୁନି ଆର୍ ପ୍ରଭୁ ବଳଭଦ୍ରଙ୍କ ଜନ୍ମୋହବ ହେଲା ପାଳିତ। ରାଜ୍ୟର ଭିନ୍ ଭିନ୍ ଜାଗାନ ପାଳିତ ହେଉଛି ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ଜୟନ୍ତୀ ଆର୍ ଶ୍ରାବଣ ମାସର ଶେଷ ସୋମବାର ଅବସରରେ ରାଜ୍ୟର ଶିବ ମନ୍ଦିରମାନଙ୍କେ ଭକତମାନଙ୍କର ଖୁବ୍ ଭିଡ଼। ଆଜିର ଆଞ୍ଚଳିକ ଖବର ଶେଷ ହେଲା। ଜୁହାର।